ओम शांति। 6/7/2024 आजिर साकार महावाक्य मिठे बच्चे बंची थाउ थाउ एही शरीर ठारु अलगा होई जाओ अशरीरी होई बाबांकु मन पकाओ एहाकु ही कुहा जाए डेड साइलेंस संपूर्ण नीरवता। प्रश्न, तुमे पिला माने एबे निजर मूल दुआ को मजबूत करूछ क्यों आधार रे मजबूती आसी थाए? उत्तर, पवित्रतार आधार रे। जेते जेते आत्मा पवित्र अर्थात सच्चा सुना होई चालिबो सेते ता भीतरे मजबूती आसीबो। बाबा वर्तमान स्वराज्यर मूल दुआ को एते मजबूत करी तैयारी करुछंती जहा कि अधा कल्प सही मूल दुआ को केही हलचल करी पारिवे नाहीं। तुमर राज्य को केही छोड़ेई पारिवे नाहीं, नेई पारिवे नाहीं। गीत, ओम नमः शिवाय, ओम शांति। बाबा कहुछंती मोते मने पकाओ अर्थात अशरीरी हुओ अर्थात डेट साइलेंस। जेपरी मनुष्य मरीगले डेट साइलेंस होई जाए कही थांते यांकर शरीर शांत होईगला, शरीर एवं आत्मा अलगा होईगला, मृत्यु होईगला। एठारे मध्य तुमे पिला माने जेते बेले बसुछ तेबे यहाकु डेट साइलेंस कहा जाउछि। बंची थाउ थाउ अशरीरी होई जाओ, निजकु आत्मा मने करो एवं बाबांकु मने पकाओ। तुमे जानिछ यहा प्रकृत शांति अटे, सेमाने शांति कु जानी नाहंती। डेड साइलेंस रो अर्थ कु तो जानी ही नाहंती। डेड साइलेंस काहे की कुहा जाए? मने पकाई दिया जाए जे ये मरी गला, शांत होई गला। तुमे मध्य मरी जाओ, तुमे मध्य शांत होई जाओ। बड़ बड़ लोक माने गांधीजी को समाधि स्थल को जाई थांती, सेठाकु जाई कही थांती डेड साइलेंस अर्थात शांति रे बस। तुमको मध्य जणा अछि मो आत्मा शांत स्वरूप, किंतु दुनिया को एही कथा जणा ही नाही। आमे निजर स्वरूप रे स्थित होई जाउछु। आमर स्वधर्म हैला शांति, आमर आत्मा शांत स्वरूप अटे। सेमानंकु एही कथा जणा ही नाही, सेथिपई शांति मागुछंती। आत्मा कहुछि शांति दरकार, आत्मा निजर स्वधर्म को भूली जाइछि। वास्तवरे आत्मार धर्म ही शांति, तेबे आत्मा काही की कहुछि मु अशांत, अशरीरी होई बसी जाओ। सेमाने तो हट क्रिया द्वारा प्राणायाम करी थांती, तेबे जेमिति की मरी जाई थांती। ताकु कुहा जाए आर्टिफिशियल बा कृत्रिम शांति। तुम पिलामानंकु तो जणा अछि जे आमर स्वधर्म ही शांति अटे। तुमे आत्मा स्वराज्य प्राप्त करुछ, आत्मा ही सबो किछि होई थाए, आत्मा ही वरिष्ठर होई थाए। आत्मा कहुछि मोते राज्य दरकार, पूर्वरु मध्य बाबांको ठारु राज्य नेइथिला, एबे पुणी नेबा पाए आसीछि। मनुष्य देह अभिमान रे थिबा कारणरु दुखरे अछि। एबे तुमे जानुछ जे मु आत्मा अटे, निजर परम पिता परमात्मांको ठारु राज्य नेबा पाए आसीछि। तुम आत्मा को राजत्व दरकार, एही समय रे आत्मा बेहद्र पितांकु स्वराज्य मागुछि। श्रीकृष्णंकर तो स्वराज्य थिला, पुणि लुप्त होइगला। एबे बाबा आसी तुम मानंकु राज्य देउछंती, एहाकु राजयोग कुहा जाउछि। परम पिता परमात्मा राजयोग सिखाई थांते। मनुष्य देह अभिमानी होइथिबा कारणरु कहिथांती मु अमुक अटे, मु देह को ही मने करिथांती। वास्तवरे मु आत्मा ही कही थाए, आत्मा कही थाए मु एही जिनिस उठाउछि। नारी कहिबो मु उठाउछि, वास्तवरे आत्मा तो पुरुष अटे, मु आत्मा बाबांकर संतान अटे। आत्मा कहुछि बाबा मु आपणंक ठारु स्वराज्य नेउछि। आत्मा को परमात्मा ही स्वराज्य देइथांती। ଭକ୍ତି ଏବଂ ଜ୍ଞାନ ମଧ୍ୟରେ ଦେଖ କେତେ ପାର୍ଥକ୍ୟ ରହିଛି। ଶିବଙ୍କର ମନ୍ଦିର ମଧ୍ୟ ଅଛି, ସବୁଠାରୁ ଅଧିକ ଘଣ୍ଟା ମଧ୍ୟ ଶିବଙ୍କ ମନ୍ଦିରରେ ବାଜିଥାଏ, ତାଙ୍କୁ ଜାଗ୍ରତ କରିଥାନ୍ତି। ଜାଗ୍ରତ ତ ସମସ୍ତଙ୍କୁ କରିଥାନ୍ତି। ସକାଳୁ ସକାଳୁ ବ୍ୟାଣ୍ଡ ବାଜା ବାଜିଥାଏ। ଏଠାରେ ବାବା ପିଲାମାନଙ୍କୁ ଜାଗ୍ରତ କରିବା ନିଦରୁ ଉଠାଇ ଦେବତା କରୁଛନ୍ତି। ଘଣ୍ଟା ଆଦି ବଜାଇବାର କୌଣସି କଥା ନାହିଁ। ବାବା କହୁଛନ୍ତି, ତୁମକୁ ଯଦି ସ୍ୱରାଜ୍ୟ ଦରକାର ତେବେ ପ୍ରଥମେ ପବିତ୍ର ହୁଅ। ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୁଦ୍ଧିରେ ରହିଥାଏ। ବିଦ୍ୟାର୍ଥୀ କହିବେ, ମୁଁ ମାଟ୍ରିକ ପାସ୍ କରି ଅମୁକ କାମ କରିବି। ସନ୍ନ୍ୟାସୀମାନେ ଚାହିଁବେ ଆମକୁ ଶାନ୍ତି ମିଳୁ। ଗୋଟିଏ କାହାଣୀ ମଧ୍ୟ ଅଛି ନା, ରାଣୀଙ୍କର ଗଳାରେ ହାର ଥିଲା କିନ୍ତୁ ବାହାରରେ ଖୋଜା ଯାଇଥିଲା। ତେବେ ସେମାନେ ମଧ୍ୟ ଶାନ୍ତିକୁ ବାହାରେ ଖୋଜୁଛନ୍ତି, କିନ୍ତୁ ଆତ୍ମା ତ ନିଜେ ଶାନ୍ତ ସ୍ୱରୂପ। ଆତ୍ମା ନିଜର ସ୍ୱଧର୍ମକୁ ଭୁଲି ନିଜକୁ ଶରୀର ମନେ କରୁଛି। ବାବା ପୁଣି ସ୍ମରଣ କରାଇ ଦେଉଛନ୍ତି କି ତୁମେ ଆତ୍ମା ଅଟ, ତୁମେ ଆତ୍ମା ହିଁ 84 ଜନ୍ମ ଭୋଗ କରିଛ। ଏହି କଥା ଅନ୍ୟ କେହି ବୁଝାଇ ପାରିବେ ନାହିଁ। ବାବା କହୁଛନ୍ତି, ତୁମେ ନିଜର ଜନ୍ମକୁ ଜାଣିନାହଁ, ମୁଁ ତୁମକୁ ବତାଉଛି। ତୁମେମାନେ ହେଲ ବ୍ରହ୍ମା କୁମାର କୁମାରୀ। ବାବା ବୁଝାଉଛନ୍ତି, ପବିତ୍ରତା ବିନା ଜ୍ଞାନର ଧାରଣା ହୋଇପାରିବ ନାହିଁ। କୁହାଯାଏ ନା, ବାଘୁଣୀର କ୍ଷୀରକୁ ରଖିବା ପାଇଁ ସୁନାର ପାତ୍ର ଦରକାର, ତେବେ ଏଥିରେ ମଧ୍ୟ ବୁଦ୍ଧିରୂପୀ ପାତ୍ର ସୁନା ହେବା ଦରକାର। ଆତ୍ମା ବାବାଙ୍କୁ ସ୍ମରଣ କରିବା ଦ୍ୱାରା ସୁନା ହୋଇଯାଇଥାଏ। ବାବା ମଧ୍ୟ ସଚ୍ଚା ସୁନା ଅଟନ୍ତି। ଆତ୍ମା ବାବାଙ୍କୁ ମନେ ପକାଇବା ଦ୍ୱାରା ତା ଭିତରେ ଜ୍ଞାନ ଆସିଯାଏ। ତୁମେ ସଚ୍ଚା ସୁନା ପବିତ୍ର ଥିଲ, ଏହି ଜ୍ଞାନର ପ୍ରଭାବ କାହା ଉପରେ ପଡ଼ୁନାହିଁ। ବାବା କହୁଛନ୍ତି, ମୁଁ ତୁମ ଆତ୍ମାକୁ ସ୍ୱରାଜ୍ୟ ପ୍ରଦାନ କରୁଛି। ଏହି ସ୍ୱରାଜ୍ୟ ସେତେବେଳେ ମିଳିବ ଯେତେବେଳେ ପୁରୁଣା ସୃଷ୍ଟିର ଅନ୍ତ ଏବଂ ନୂଆ ସୃଷ୍ଟିର ଆଦି ହେବ। ମନୁଷ୍ୟମାନଙ୍କ ପାଖରେ ସୀମିତ ସ୍ୱରାଜ୍ୟ ରହିଛି। ବେହତ ରାଜତ୍ୱ ମନୁଷ୍ୟମାନଙ୍କୁ କେବେ ମିଳିନଥାଏ। ସେମାନେ ବିଶ୍ୱର ମାଲିକ ହୋଇପାରିବେ ନାହିଁ। ତୁମେମାନେ ହିଁ ବାବାଙ୍କ ଦ୍ୱାରା ବିଶ୍ୱର ମାଲିକ ହେଉଛ। ଭଗବାନ ବାବାଙ୍କୁ ହିଁ ତୁମର 84 ଜନ୍ମ ବିଷୟରେ ଜଣା ଅଛି। ଦେବତାମାନେ ନିଜର ଜନ୍ମକୁ ଜାଣିପାରିବେ ନାହିଁ। ଯଦି ଜାଣିଯିବେ ତେବେ ଦୁଃଖୀ ହୋଇଯିବେ। କଣ ଆମେ ପୁଣି ସିଢ଼ିରେ ତଳକୁ ଖସିବୁ? ରାଜତ୍ୱ କରିବାର ସୁଖ ହିଁ ସମାପ୍ତ ହୋଇଯିବ। ଏଠାରେ ତୁମକୁ ଜଣା ଅଛି, ତୁମେ ଜାଣିଛ ଯେ ମୁଁ ଆତ୍ମା ଅଟେ, ଏଥିରେ ସନ୍ଦେହର କୌଣସି କଥା ନାହିଁ। ଜଣେ ଅନ୍ୟ ଜଣଙ୍କ ଠାରୁ ଶୁଣିବା ଦ୍ୱାରା ବୃଦ୍ଧି ହୋଇଥାଏ, ବୃଦ୍ଧି ହୋଇ ଚାଲିଛି। ଏହି ଦୈବୀ ଧର୍ମର ବୃକ୍ଷ ବା ପରିବାରର ସ୍ଥାପନା ହେଉଛି। ତୁମେ ଜାଣିପାରିବ ଯେ ଇଏ ଆମର ବ୍ରାହ୍ମଣ କୁଳର ସଦସ୍ୟ ଅଟେ, ଇଏ ସମ୍ପୂର୍ଣ୍ଣ ଭକ୍ତି କରିସାରିଛି, ପୁଣି ବାବାଙ୍କ ଠାରୁ ବର୍ଷା ନେବା ପାଇଁ ଆସିଛି। ଜ୍ଞାନ ଶେଷ ହେବା ପରେ ଭକ୍ତି ଆରମ୍ଭ ହୁଏ, ଏହି କଥା କାହାକୁ ଜଣା ହିଁ ନାହିଁ। ଘର ମଧ୍ୟ ନୂଆ ଏବଂ ପୁରୁଣା ହୋଇଥାଏ ନା, କଚ୍ଚା ଘରର ଆୟୁଷ ନିଶ୍ଚିତ କମ୍ ହେବ। ଆଜିକାଲି ବହୁତ ପକ୍କା ଘର ତିଆରି କରୁଛନ୍ତି, ଭୂମିକମ୍ପ ଆଦି ହେଲେ ମଧ୍ୟ ଘର ଭାଙ୍ଗି ନ ଯାଉ, କୌଣସି କ୍ଷୟକ୍ଷତି ନ ହେବା ସେଥିପାଇଁ ବହୁତ ମଜବୁତ କରି ତିଆରି କରୁଛନ୍ତି, ମୂଳଦୁଆକୁ ଅଧିକ ମଜବୁତ କରୁଛନ୍ତି। ଏବେ ତ ସ୍ୱରାଜ୍ୟର ମୂଳଦୁଆ ପଡୁଛି, ଆତ୍ମାକୁ 21 ଜନ୍ମ ପାଇଁ ରାଜ୍ୟ ମିଳୁଛି। ଏଠାକାର ରାଜତ୍ୱ ତ କିଛି ବି ନୁହେଁ। ଆଜି ରାଜତ୍ୱ ଅଛି, କାଲି ଯଦି କେହି ଆକ୍ରମଣ କରିଦେଲା ତେବେ ରାଜତ୍ୱ ସମାପ୍ତ, କାହାର ବି ମୂଳଦୁଆ ମଜବୁତ ନାହିଁ। ମନୁଷ୍ୟମାନଙ୍କର ମଧ୍ୟ କିଛି ମୂଳଦୁଆ ନାହିଁ, ଆଜି ଅଛନ୍ତି କାଲି ମରିଯାଇପାରନ୍ତି। ଏବେ ବାବା ତୁମର ମୂଳଦୁଆକୁ ଏପରି ମଜବୁତ କରି ଦେଉଛନ୍ତି ଯାହାକି 21 ଜନ୍ମ ପର୍ଯ୍ୟନ୍ତ ତୁମେ ରାଜ୍ୟ ଭାଗ୍ୟ ପ୍ରାପ୍ତ କରୁଛ। ତୁମ ରାଜତ୍ୱର ପକ୍କା ମୂଳଦୁଆ ପଡୁଛି, ଦୁନିଆର କୌଣସି ବି ତୁଫାନ ତୁମକୁ ହଲଚଲ କରିପାରିବ ନାହିଁ। ଗୀତାରେ ମଧ୍ୟ କହୁଛନ୍ତି, ବାବା ଆମକୁ ସ୍ୱରାଜ୍ୟ ଦେଇଛନ୍ତି ଯାହାକୁ କେହି ନେଇପାରିବେ ନାହିଁ, ଗାଦିଚ୍ୟୁତ କରିପାରିବେ ନାହିଁ। ଏପରି ରାଜତ୍ୱ ପ୍ରଦାନ କରୁଛନ୍ତି ଯାହାକି ଟିକିଏ ହେଲେ ବି ଦୁଃଖର କଥା ରହିବ ନାହିଁ। ତେଣୁ ତୁମ ଆତ୍ମାକୁ କେତେ ଖୁସି ଲାଗିବା ଦରକାର। ନିଶ୍ଚୟ ତ ଅଛି ନା, ଯାହାର ନିଶ୍ଚୟ ନାହିଁ ସିଏ ସ୍ୱର୍ଗକୁ ଯିବାର ଯୋଗ୍ୟ ନୁହେଁ। ଏତେ ସବୁ ବ୍ରହ୍ମା କୁମାର କୁମାରୀ ମାନେ ବୃଦ୍ଧି ହୋଇ ଚାଲିଛନ୍ତି। ତୁମେ ଜାଣିଛ, ଜ୍ଞାନର ସାଗର ପତିତ ପାବନ ଆମକୁ ପାଠ ପଢ଼ାଇ ରାଜଯୋଗ ଶିଖାଉଛନ୍ତି। ସେମାନେ ପୁଣି କହିଦେଉଛନ୍ତି, ଶ୍ରୀକୃଷ୍ଣ ଶିଖାଇଦେଲେ। ସେମାନେ ଏକଥା କିପରି ବୁଝିବେ ଯେ ଶିବ ବାବା ହିଁ ମନୁଷ୍ୟ ଶରୀରରେ ଆସି ଶିଖାଇଥିଲେ। ଭାରତ ହିଁ ପବିତ୍ର ଥିଲା, ଏବେ ଅପବିତ୍ର ପତିତ ଅଟେ। ଦେବତାମାନଙ୍କ ସମ୍ମୁଖକୁ ଯାଇ ସେମାନଙ୍କର ମହିମା ଗାନ କରିଥାନ୍ତି, ଶିବଙ୍କ ସମ୍ମୁଖରେ କେବେ ହେଲେ ଏଭଳି ଗାୟନ କରିବେ ନାହିଁ ଯେ ତୁମେ ସର୍ବଗୁଣ ସମ୍ପନ୍ନ ସୋହଳ କଳା ସମ୍ପୂର୍ଣ୍ଣ ଅଟ। ଶିବଙ୍କର ମହିମା ଅଲଗା, ସିଏ ଜ୍ଞାନର ସାଗର ପତିତ ପାବନ, ସମସ୍ତଙ୍କର ସଦ୍ଗତି ଦାତା, ସମସ୍ତଙ୍କର ଝୁଲା ବା ଅଣ୍ଟି ଭରିଲା ବାଲା ଭୋଳାନାଥ ଅଟନ୍ତି। ଏହିଭଳି ପିତାଙ୍କୁ ସମସ୍ତେ ଭୁଲି ଯାଉଛନ୍ତି। ପରମପିତା ପରମାତ୍ମାଙ୍କୁ ଡାକୁଛନ୍ତି ଯେ ଏଠାକୁ ଆସି ଦୁଃଖ ହରଣ କରି ସୁଖ ଦିଅ। ସୁଖକର୍ତ୍ତା ଦୁଃଖକର୍ତ୍ତା ତ ଜଣେ ହିଁ ଅଟନ୍ତି, ତାଙ୍କର ମତ ହିଁ ଶ୍ରେଷ୍ଠ ଅଟେ। ତାହା ହେଲା ଶ୍ରୀ ଶ୍ରୀ ଭଗବାନଙ୍କର ମତ, ଯାହାଦ୍ୱାରା ତୁମେ ପିଲାମାନେ ମଧ୍ୟ ଶ୍ରେଷ୍ଠ ହୋଇଯାଇଛ। ସରକାର ମଧ୍ୟ କହୁଛି ଯେ ଏହା ଭ୍ରଷ୍ଟାଚାରୀ ଦୁନିଆ ଅଟେ, ଏବେ ଏହାକୁ ଶ୍ରେଷ୍ଠ କିଏ କରିବ ଏକଥା ଜଣା ବି ପଡ଼ୁନାହିଁ। ଭାବୁଛନ୍ତି ସାଧୁମାନେ କରିବେ, କିନ୍ତୁ ସେମାନେ ତ ଶ୍ରେଷ୍ଠ କରିପାରିବେ ନାହିଁ, ଏହା ତ କେବଳ ବାବାଙ୍କର ହିଁ କାମ ଅଟେ। ପୂର୍ବରୁ କେବଳ ଜଣେ ରାଜାଙ୍କର ଆଦେଶ ଅନୁସାରେ ଚାଲୁଥିଲେ। ସତ୍ୟଯୁଗରେ ତୁମର ମନ୍ତ୍ରୀ ଆଦି କେହି ନଥାନ୍ତି, ରାଜାଙ୍କର ମଧ୍ୟ ଶକ୍ତି ରହିଥାଏ, ମନ୍ତ୍ରୀଙ୍କର ନାମର ଗାୟନ ମଧ୍ୟ ହୁଏ ନାହିଁ। ତୁମେ ଜାଣୁଛ, ଆମେ ବିଶ୍ୱର ମାଲିକ ହୋଇ ରାଜ୍ୟ ଚଳାଉଥିଲୁ, ଏବେ ସେହିଭଳି ଯାଇ ଚଳାଇବାକୁ ହେବ ଯେଉଁଭଳି ଚଳାଇଥିଲେ। ନିଶ୍ଚିତ ଭାବରେ ସତ୍ୟଯୁଗରେ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା ନା, ପ୍ରତ୍ୟେକଙ୍କୁ ନିଜ ନିଜର ରାଜଧାନୀ ମିଳିବ। ଶ୍ରୀକୃଷ୍ଣଙ୍କର ନିଜର ରାଜଧାନୀ ଥିବ, ଅନ୍ୟ ରାଜାମାନେ ମଧ୍ୟ ଥିବେ, ଅତି କମ୍ରେ 8 ଜଣ ତ ରହିବେ ନା, ପୁଣି 8 ଜଣ ବା 108 ଜଣ ରହିବେ, ଆଗକୁ ଗଲେ ଜଣାପଡ଼ିଯିବ। ଏପରି ନୁହେଁ ଯେ ଯେଉଁ ଜ୍ଞାନ ଶେଷରେ ଦେବା କଥା ତାହା ବର୍ତ୍ତମାନ ଦେଇଦେବେ, ଯେଉଁମାନେ ବଞ୍ଚି ରହିବେ ସେମାନଙ୍କୁ ବାବା ଜ୍ଞାନ ଦେଇ ଚାଲିବେ, ଦେବାକୁ ହିଁ ପଡ଼ିବ। ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି, ପରମାତ୍ମାଙ୍କର ପାଠ ବର୍ତ୍ତମାନ ହିଁ ରହିଛି, ଏହି ଜ୍ଞାନ ଦେବାର ପାଠ ବର୍ତ୍ତମାନ ହିଁ ନିର୍ଦ୍ଧାର୍ଯ୍ୟ ରହିଛି। ବାବା କହୁଛନ୍ତି, ଆଗକୁ ଗଲେ ତୁମେ ବହୁତ ଜ୍ଞାନ ଜାଣିବାକୁ ପାଇବ, ନିଜକୁ ଦିନକୁ ଦିନ ବୁଝେଇ ଚାଲିଛନ୍ତି। ଏକଥା ମଧ୍ୟ ଜାଣିବା ଦରକାର ଯେ ଆମେ ସେଠାରେ କିପରି ରାଜଧାନୀ ଗଢ଼ିଛୁ, ସ୍ୱୟମ୍ବର କିପରି ହୋଇଥାଏ। ତୁମେ ଧ୍ୟାନରେ ଯାଉଛ, ବୈକୁଣ୍ଠରେ ଯାଇ ମଧ୍ୟ ଦେଖୁଛ କିପରି ସେଠାରେ ସୁନାର ମହଲ ରହିବ, କେବଳ ସୁନା ହିଁ ସୁନା ଥିବ। ନିଜକୁ ପାରସପୁରୀରେ ଦେଖୁଛ, ସୁନାର ଇଟାରେ ଘର ତିଆରି ହେଉଛି, ଭାବିଥାନ୍ତି କିଛି ସୁନା ଇଟା ନେଇଯିବା। ପୁଣି ଯେତେବେଳେ ଧ୍ୟାନ ଅବସ୍ଥାରୁ ତଳକୁ ଖସି ଆସୁଛ ସେତେବେଳେ ନିଜକୁ ଏହିଠାରେ ଦେଖୁଛ। ମୀରା ମଧ୍ୟ ଧ୍ୟାନରେ ନିଜକୁ ଶ୍ରୀକୃଷ୍ଣଙ୍କର ସହିତ ହ୍ରାସ କରୁଥିବାର ଦେଖୁଥିଲେ। ତୁମେ ସୂକ୍ଷ୍ମ ବତନକୁ ଯାଉଛ, ସେଠାରେ ହାଡ଼ ମାଂସ ନଥାଏ, ତୁମେ ଫରିସ୍ତା ହୋଇଯାଇଥାଅ। ସେଠାରେ ବ୍ରହ୍ମାଙ୍କର ମଧ୍ୟ ସୂକ୍ଷ୍ମ ଶରୀର ଦେଖିବାକୁ ମିଳିଥାଏ, ଇଏ ହିଁ ଫରିସ୍ତା ହୋଇଯିବେ। ତୁମେ ସେଠାରେ ବଗିଚା ଆଦି ଦେଖୁଛ, ଏସବୁ ସାକ୍ଷାତକାର ବାବା କରାଉଛନ୍ତି। ତୁମେ କହୁଛ, ବାବା ଆମକୁ ସୁବିରସ ପିଉଛନ୍ତି, ତେବେ ସୂକ୍ଷ୍ମ ବତନରେ ତ ରସ ପିଆଇ ପାରିବେ ନାହିଁ, ବୈକୁଣ୍ଠରେ ଫଳ ଫୁଲ ବହୁତ ଫାଷ୍ଟ କ୍ଲାସ ହୋଇଥିବ। ସୂକ୍ଷ୍ମ ବର୍ତ୍ତନରେ ତ ବଗିଚା ନଥିବ। ତୁମେ ଶୁଣାଉଛ ଯେ ମୁଁ ବଗିଚାକୁ ଗଲି, ପୁଣି ସେଠାରେ ରାଜକୁମାର ଥିଲେ, ତେବେ ତାହା ତ ବୈକୁଣ୍ଠ ହୋଇଗଲା ନା। ବୈକୁଣ୍ଠର ବୈଭବ ଏଠାରେ ମିଳିପାରିବ ନାହିଁ। ସେଠାରେ ତ ବହୁତ ଫାଷ୍ଟ କ୍ଲାସ ସମ୍ପତ୍ତି ଥାଏ। ବାବା କହୁଛନ୍ତି ମୁଁ ତୁମକୁ ବୈକୁଣ୍ଠର ମାଲିକ କରୁଛି। ଏଠାରେ ତ ଦୁଃଖ ହିଁ ଦୁଃଖ ରହିଛି। କେହି ଏଭଳି ମନୁଷ୍ୟ ନାହିଁ ଯିଏକି ଏପରି କହୁନାହିଁ ଯେ ହେ ଭଗବାନ ଦୁଃଖରୁ ମୁକ୍ତ କର, ଦୁଃଖରେ ହିଁ ସ୍ମରଣ କରିଥାନ୍ତି। ଶ୍ରୀକୃଷ୍ଣଙ୍କର ପୂଜାରୀ କହିବେ କୃଷ୍ଣ କୃଷ୍ଣ କୁହ, ହନୁମାନଙ୍କର ପୂଜାରୀ ହନୁମାନ କି ଜୟ କହିବେ। ଏଠାରେ ବାବା କହୁଛନ୍ତି ନିରନ୍ତର ମୋତେ ମନେ ପକାଅ, ଏଭଳି ମନେ ପକାଅ ଯାହାକି ଅନ୍ତିମ ସମୟରେ କାହାରି ସ୍ମୃତି ନ ଆସୁ। ପୂର୍ବରୁ କାଶୀ କଲବଟରେ ଆତ୍ମହତ୍ୟା କରୁଥିଲେ, ସେଥିରେ କରିଥିବା ପାପ କର୍ମର ଏଭଳି ଅନୁଭବ ହୋଇଥାଏ ଯେମିତିକି ଜନ୍ମ ଜନ୍ମାନ୍ତରର ଦଣ୍ଡ ଭୋଗ କରୁଛନ୍ତି, ବହୁତ ପାପ କରିଛନ୍ତି। ଏହାକୁ ହିଁ କୁହାଯାଉଛି ପାପ ଆତ୍ମା ମାନଙ୍କର ଦୁନିଆ। ପାପ ଆତ୍ମା ଆତ୍ମା ପାପୀ ଅଟେ। ଆତ୍ମା ହିଁ ବାବାକୁ ଡାକୁଛି, ହେ ପରମ ପିତା ପରମାତ୍ମା, ହେ ପରମଧାମରେ ରହିଲା ବାଲା ଶିବ ବାବା। ତାଙ୍କର ଅସଲି ନାମ ତ ଗୋଟେ ହିଁ ଅଟେ, ସିଏ ହେଲେ ଆତ୍ମା ମାନଙ୍କର ପିତା। ରୁଦ୍ରଙ୍କ ସହିତ ଶାଳଗ୍ରାମ ଶବ୍ଦ ଶୋଭା ପାଉନାହିଁ, ଶିବ ଏବଂ ଶାଳଗ୍ରାମ ଶୋଭା ପାଉଛି। ଶିବଙ୍କର ମାଟିର ଲିଙ୍ଗ ତିଆରି କରୁଛନ୍ତି ଏବଂ ଶାଳଗ୍ରାମ ମଧ୍ୟ ତିଆରି କରୁଛନ୍ତି। ପତିତ ପାବନ ତ ସିଏ ହିଁ ଅଟନ୍ତି ନା, ଏଠାରେ ଯଜ୍ଞ ମଧ୍ୟ କରୁଛନ୍ତି। ଭାରତ ସବୁଠାରୁ ଉଚ୍ଚ ଅଟେ, କିନ୍ତୁ ଦେବତା ଧର୍ମକୁ ଭୁଲି ଯାଇଛନ୍ତି। ତୁମର ଆଦି ସନାତନ ଦେବୀ ଦେବତା ଧର୍ମ ଅଟେ, ତାହା ତ ପ୍ରଥମରୁ ଚାଲି ଆସିବା ଉଚିତ, କିନ୍ତୁ କୌଣସି ଧର୍ମ ନୁହେଁ, ହିନ୍ଦୁ କୌଣସି ଧର୍ମ ନୁହେଁ। ଦେବତା ଧର୍ମ ବାଲା ହିଁ ସୋତୋ ରୋଜୋ ତୁମରେ ଆସିଥାନ୍ତି। ଯେତେବେଳେ ତୁମ ଅବସ୍ଥାକୁ ଆସିଯାଆନ୍ତି, ତେବେ ନିଜକୁ ଦେବତା କହିପାରନ୍ତି ନାହିଁ। ବାସ୍ତବରେ ହିନ୍ଦୁ ତ କୌଣସି ଧର୍ମ ନୁହେଁ, ତେଣୁ ବୁଝାଇ ଦିଆଯାଉଛି ଯେ ତୁମେ ଦେବୀ ଦେବତା ହୋଇପାରିବ, ତେଣୁ ଏଠାକୁ ଆସି ବୁଝ। ତେବେ କହୁଛନ୍ତି ଫୁର୍ସତ କାହିଁ, ବାବା କହୁଛନ୍ତି ମୁଁ ତୁମକୁ ନିଜର କରୁଛି ଶାନ୍ତି ଏବଂ ସୁଖର ସମ୍ପତ୍ତି ଦେବା ପାଇଁ। କେହି କେହି ପରିବାର ପରସ୍ପର ଏକାଠି ରହୁଛନ୍ତି, ବହୁତ ସ୍ନେହରେ ଚଳୁଛନ୍ତି, ସମସ୍ତଙ୍କର ରୋଜଗାର ଏକାଠି ହୋଇଥାଏ, କୌଣସି ଗଣ୍ଡଗୋଳ ମଧ୍ୟ ହେଉନାହିଁ, କିନ୍ତୁ ଏହାକୁ ସ୍ୱର୍ଗ ତ କୁହାଯିବ ନାହିଁ ନା। ସତ୍ୟଯୁଗରେ କୌଣସି ଗୋଟିଏ ଘରେ ବି କେହି ରୋଗୀ ଦୁଃଖୀ ନଥାନ୍ତି, ନାମ ହିଁ ହେଉଛି ସ୍ୱର୍ଗ, ସେଠାରେ ସମସ୍ତେ ସୁଖୀ ହୋଇ ରହିଥାନ୍ତି। ବାବାଙ୍କ ଠାରୁ ତୁମେ ସଦା ସୁଖର ସମ୍ପତ୍ତି ନେବା ପାଇଁ ଆସିଛ, ତୁମକୁ ଜ୍ଞାନ ମିଳିଛି। କହୁଛନ୍ତି ବାବା ଆପଣ ପତିତ ପାବନ ଅଟନ୍ତି, ଆମକୁ ବି ପାବନ କର। ବାବାଙ୍କ ସାଥିରେ ତୁମେ ପିଲାମାନେ ମଧ୍ୟ ଈଶ୍ୱରୀୟ ସେବାଧାରୀ ଅଟ। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। 1 ସ୍ୱରାଜ୍ୟ ନେବା ପାଇଁ ପବିତ୍ରତାର ମୂଳଦୁଆକୁ ବର୍ତ୍ତମାନ ଠାରୁ ମଜବୁତ କରିବାକୁ ହେବ। ଯେପରି ବାବା ପତିତ ପାବନ ଅଟନ୍ତି, ସେହିପରି ବାବାଙ୍କ ସମାନ ପାବନ ହେବାକୁ ପଡ଼ିବ। 2 ନିଜର ଶାନ୍ତି ସ୍ୱଧର୍ମରେ ସ୍ଥିତ ହୋଇ ରହିବାକୁ ହେବ। ଯେତେ ଦୂର ସମ୍ଭବ ଦେହ ଅଭିମାନକୁ ଛାଡ଼ି ଦେହି ଅଭିମାନୀ ହୋଇ ରହିବାକୁ ହେବ। ଡେଡ୍ ସାଇଲେନ୍ସ ଅର୍ଥାତ୍ ଅଶରୀରୀ ହୋଇ ରହିବାର ଅଭ୍ୟାସ କରିବାକୁ ହେବ। ବରଦାନ, ଅନ୍ୟ ଆତ୍ମାମାନଙ୍କର ସେବା କରିବା ସହିତ ନିଜର ମଧ୍ୟ ସେବା କରୁଥିବା ସଫଳତା ମୂରତ ଭବ। ଯଦି ସେବା କ୍ଷେତ୍ରରେ ସଫଳତା ମୂରତ ହେବାକୁ ଚାହୁଁଛ, ତେବେ ଅନ୍ୟମାନଙ୍କର ସେବା କରିବା ସହିତ ନିଜର ମଧ୍ୟ ସେବା କର। ଯେତେବେଳେ ବି କୌଣସି ସେବା କରିବା ପାଇଁ ଚାହୁଁଛ, ସେତେବେଳେ ଏଭଳି ମନେକର ଯେପରି ଏହି ସେବା କରିବା ସହିତ ମୁଁ ମୋର ପୁରୁଣା ସଂସ୍କାର ଗୁଡ଼ିକର ମଧ୍ୟ ଅନ୍ତିମ ସଂସ୍କାର କରୁଛି। ଯେତେବେଳେ ତୁମେ ନିଜର ସଂସ୍କାର ଗୁଡ଼ିକର ସଂସ୍କାର ଅର୍ଥାତ୍ ପରିବର୍ତ୍ତନ କରିବ, ସେହି ଅନୁସାରେ ତୁମକୁ ସତ୍କାର ମିଳିବ। ସବୁ ଆତ୍ମାମାନେ ତୁମ ନିକଟରେ ମନ ଭିତରେ ନମସ୍କାର କରିବେ, କିନ୍ତୁ କାହାକୁ ବାହାରେ ଅର୍ଥାତ୍ ସ୍ଥୂଳ ରୂପରେ ନମସ୍କାର କରିବା ବାଲା କରାଅ ନାହିଁ, ମାନସିକ ନମସ୍କାର କରିବା ବାଲା କରିଦିଅ। ସ୍ଲୋଗାନ୍: ବେହତର ସେବା କରିବାର ଲକ୍ଷ୍ୟ ରଖିଲେ ସମସ୍ତେ ବିନାଶୀ ବନ୍ଧନ ଗୁଡ଼ିକୁ ସମାପ୍ତ ହୋଇଯିବ। ସ୍ଲୋଗାନ୍: ବେହତର ସେବା କରିବାର ଲକ୍ଷ୍ୟ ରଖିଲେ ସମସ୍ତ ବିନାଶୀ ବନ୍ଧନ ଗୁଡ଼ିକ ସମାପ୍ତ ହୋଇଯିବ। ଅବ୍ୟକ୍ତ ଇସାରା: ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। ଯେତେବେଳେ ପର୍ଯ୍ୟନ୍ତ ତୁମର ଯୋଗ ଜ୍ୱାଳା ରୂପ ଧାରଣ କରିନାହିଁ, ସେତେବେଳେ ପର୍ଯ୍ୟନ୍ତ ବିନାଶର ଜ୍ୱାଳା ମଧ୍ୟ ସମ୍ପୂର୍ଣ୍ଣ ଜ୍ୱାଳା ରୂପ ଧାରଣ କରିବ ନାହିଁ। କେବେ ତେଜି ଉଠିବ ତ କେବେ ଶୀତଳ ହୋଇଯିବ, କାହିଁକି ନା ଜ୍ୱାଳା ମୁରତ ଏବଂ ପ୍ରେରକ ଆଧାର ମୁରତ ଆତ୍ମାମାନେ ଏବେ ନିଜେ ହିଁ ସଦାକାଳର ଜ୍ୱାଳା ରୂପ ହୋଇ ନାହାନ୍ତି। ତେଣୁ ଏବେ ଜ୍ୱାଳା ରୂପ ହେବାର ଦୃଢ଼ ସଂକଳ୍ପ କର ଏବଂ ସଂଗଠିତ ରୂପରେ ମନବୁଦ୍ଧିର ଏକାଗ୍ରତା ଦ୍ୱାରା ଶକ୍ତିଶାଳୀ ଯୋଗର ପ୍ରକମ୍ପନ ଚାରିଆଡ଼େ ଖେଳାଅ। ଓମ୍ ଶାନ୍ତି।